एक्सक्यूज मी
यस मैम
ओ गाड़ीटा स्टार्ट बंद हो गला टिके देखिबे
ठीक अछि ए आगरे मो गैरेज आसन तो जीवा
ओके
ମ୍ୟାମ୍ ସରିଗଲାଣି ବ୍ୟସ୍ତ ହୁଅନ୍ତୁନି
ଓ ମାଇ ଗଡ୍ ଥ୍ୟାଙ୍କ ୟୁ
ଚେଞ୍ଜ ନାହିଁ ପରେ କେତେବେଳେ ଦେବେ
ହଉ ଠିକ୍ ଅଛି एक्सक्यूज मी टिके फोन नंबर टा देबे
ओके ठीक अछि लेखंतु
ସମ୍ପର୍କ ତୋର ମୋର ନିଆରା କଜଳ ଗାରଟେ ହୋଇ ପଲକରେ ମତେ ରଖିବୁ ସାଇତି ମନା ତୁ କରିବୁ ନାହିଁ।
ବିଶାଲ ବିଶାଲ, ମୁଁ ଘରେ ଛାଡ଼ିକି ପଳେଇ ଆସିଛି, ଚାଲ ଆମେ ପଳେଇବା।
ତମ ମୁଣ୍ଡ ଖରାପ ନା କ'ଣ?
ଏମିତି କ'ଣ କହୁଛ, ଚାଲ ଯିବା।
ଯୋଉ ଭଲ ପାଇବାରେ ଆମ ପରିବାରର ଖୁସି ନାହିଁ, ସେଠି ଆମେ କେମିତି ଖୁସିରେ ରହିବା?
ତୁ କ'ଣ ଭାବିଲୁ, ତୋ ଭାଇ ତତେ ମାରିଦେବ? ତୋ ଭାଇ କଠୋର ହେଇପାରେ କିନ୍ତୁ ହାର୍ଟଲେସ୍ ନୁହେଁ। ଦୁନିଆରେ ମୁଁ କ'ଣ, କୌଣସି ଭାଇ ବି ଚାହିଁବନି ତା ଭଉଣୀକୁ ଆଉ କିଏ ଫସେଇ ନେଇଯାଉ ବୋଲି। ବିଶାଲ, ମୁଁ ତମ ପାଇଁ ବହୁତ ଗର୍ବ ଅନୁଭବ କରୁଛି। ଭାବିଥିଲି ତମେ ଗୋଟେ ମାମୁଲି ମେକାନିକ, କିନ୍ତୁ ନୁହେଁ। ତମେ ଯେଉଁ ଭଲ ପାଇବା ଦେଇଛ ନା, ସେଇଟା ମୋର ଏଇଠି ଛୁଇଁଛି। ହୁଏତ ଆଜି ମୋର ଷ୍ଟାଟସ୍ ଥାଇପାରେ, କାଲି ନଥିବ। ଆଜି ତୋ ପାଖରେ ନାହିଁ, କାଲି ଆସିଯିବ। ଟଙ୍କା ଦ୍ୱାରା ତ ସବୁ ଜିନିଷ କିଣା ଯାଇପାରେ, କିନ୍ତୁ ଭଲ ପାଇବା ନୁହେଁ। ଆଜି ତମ ଦୁଇ ଜଣଙ୍କର ସମ୍ପର୍କକୁ ଗୋଟେ ନିଆରା ସମ୍ପର୍କ କରିବାକୁ ଯାଉଛି, ଆଉ ସାରା ଦୁନିଆ କହିବ ଏ ଯୋଡ଼ି ସବୁଠୁ ନିଆରା ଯୋଡ଼ି।
ନା କିଛି ସର୍ତ୍ତ ଅଛି, ନା କିଛି ସ୍ୱାର୍ଥ ଅଛି ଆମ ଏ ସମ୍ପର୍କରେ, ସେଥିପାଇଁ ତ ନିଆରା ସମ୍ପର୍କ ତୋର ମୋର।